ଆଦି ପୁସ୍ତକ ଏକ ପର୍ବ ଏକ ପଦରୁ ପାଞ୍ଚ ପଦ, ଗୀତ ସହିତା ନବେ ପର୍ବ ଦୁଇ ପଦ। ଫଟୁ ନମ୍ବର ଏକ। ପହିଲି, ଆରାମ ହେଲ ଘଡ଼ିକିଲେ ଗୋଟକେ ଏକା ମହାପ୍ରଭୁ ରହିଲ। ତାହେଲେ ମହାପ୍ରଭୁ ସ୍ୱର୍ଗ ଆଉ ଦୁନିଆ ବନାଇଲା। ୟୋ ଦୁନିଆ କେବେ ବି ଚିହ୍ନାବାନା ନାହିଁ ରହିଁ, ତାହେଲେ ସତ୍ ମହାପ୍ରଭୁ ଦୁନିଆ ବନାଇଲା ଆଉ ଉଜୁଡ଼ ଜଲତକା ଯେ ଗୋଠିଆଲା। ହୁନ୍ ଦିନ ଜୋଏନ ଆଉ ତାରାମାନକେ ବନାଇଲା। ସତ୍ ମହାପ୍ରଭୁ ବଢ଼ିଆ ଆଉ ହୁନ୍ ସଭୈଚ ଉପରେ ଶାସନ କରତେ।